ସୋମବାର ଶିବ ବ୍ରତ କର ଦୁଃଖ ହେଇ ଯିବ ଦୂର ପାଞ୍ଚ ସୋମବାର ଶିବ ବ୍ରତ କର ଦୁଃଖ ହେଇ ଯିବ ଦୂର ଆରଡି ଧାମରୁ ଆସିଗଲା ରେ ଖବର କପିଳେଶ୍ୱରରୁ ଆଜି ଆସିଛି ପତର ପାଞ୍ଚ ସୋମବାର ଜଳ ଲାଗି କର ଦୁଃଖ ହେଇ ଯିବ ଦୂର ପାଞ୍ଚ ସୋମବାର ଜଳ ଲାଗି କର ଦୁଃଖ ହେଇ ଯିବ ଦୂର ଆରଡି ଧାମରୁ ଆସିଗଲା ରେ ଖବର କପିଳେଶ୍ୱରରୁ ଆଜି ଆସିଛି ପତର
ଶିବ ବିନା ବେକ
ପିଡ଼େଶ୍ୱରରୁ ଆଜି ଆସିଛି ପତର। ପାଞ୍ଚ ସୋମବାର ଶିବ ବ୍ରତ କର ଦୁଃଖ ହେଇଯିବ ଦୂର। ପାଞ୍ଚ ସୋମବାର ଶିବ ବ୍ରତ କର ଦୁଃଖ ହେଇଯିବ ଦୂର। ଆରଡ଼ି ଧାମରୁ ଆସିଗଲାରେ ଖବର କପିଳେଶ୍ୱରରୁ ଆଜି ଆସିଛି ପତର। ଲୋକନାଥ ମନ୍ଦିରରୁ ଆସିଛି ଖବର ଗ୍ରାମେଶ୍ୱର ମନ୍ଦିରରୁ ଆସିଛି ପତର।